ଆଜି ଜାଣିବା ଭକ୍ତ ବିଶ୍ୱର ମହାନ୍ତିଙ୍କ ବିଷୟରେ। ସେ ଭକ୍ତମାନଙ୍କ ଭିତରେ ଅନନ୍ୟ ଥିଲେ। ଏହି କାହାଣୀରେ ଜଗନ୍ନାଥ କିପରି ଅପୂର୍ବ ଲୀଳା ଖେଳ କରିଛନ୍ତି ତାହା ବିଷୟରେ ଆମେ ଆଜି ଜାଣିବା। ବିଶ୍ୱର ମହାନ୍ତି କିପରି କଳା ପାହାଡ଼ ଠାରୁ ତିନି ବିଗ୍ରହ ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଣଠାକୁର ବଳଭଦ୍ରଙ୍କୁ କିପରି ବଞ୍ଚାଇଛନ୍ତି ସେ ବିଷୟରେ ଜାଣିବା। ଏଠି କଥା ହେଉଛି 1568 ଉତ୍କଳର ପୁରପଲ୍ଲୀରେ ଭୟର ବାତାବରଣ। ଉତ୍କଳର ରାଜା ମୁକୁନ୍ଦ ଦେବ, ବଙ୍ଗଳା ଶାସକ ସୁଲେମାନ କରାନୀର ପ୍ରଧାନ ସେନାପତି କଳ ପାହାଡ଼ ଦ୍ୱାରା ପରାଜିତ। ଉତ୍କଳ ଏବେ ପରାଧୀନ, ସମସ୍ତେ ଭୟଭୀତ। ଧ୍ୱଂସ ଲୀଳାର ବିକଟ ବର୍ଜନ ସବୁଆଡ଼େ ଶୁଭୁଛି। ଲକ୍ଷ୍ୟ ଥିଲା ଉତ୍କଳର ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କୁ ନଷ୍ଟ କରିବା। ସୈନ୍ୟମାନଙ୍କୁ ଧରି ଧାଇଁଛି କଳା ପାହାଡ଼ ଶ୍ରୀକ୍ଷେତ୍ର ଅଭିମୁଖେ। ଆକାଶରେ ଘୁଟି ଯାଇଛି କଳାହାଣ୍ଡିୟ ମେଘ। ସତେ ଯେମିତି ଉତ୍କଳର କୌରବମୟ ଇତିହାସ ଆଜି ବିଲୁପ୍ତ ହେବାକୁ ଯାଉଛି। ଝିପି ଝିପି ବର୍ଷା ଚାଲିଛି। ରାତିର ଘନ ଅନ୍ଧାରରେ ଏକ ମଠରେ ବସି ଏସବୁ ବୃତ୍ତାନ୍ତ ଶୁଣୁଥାନ୍ତି ବିଶ୍ୱର ମହାନ୍ତି ପୁରସ୍ତମ ପଣ୍ଡାଙ୍କ ଠାରୁ। ରାତି ପାହିଲେ କଳା ପାହାଡ଼ ଶ୍ରୀମନ୍ଦିରରେ ପଶିବ, ଏହା ଭାବି ଚିନ୍ତା ପ୍ରକାଶ କରୁଛନ୍ତି ବିଶ୍ୱର ମହାନ୍ତି। ପଣ୍ଡା କହିଲେ, ଠାକୁର କଣ ସିଂହାସନରେ ଅଛନ୍ତି କି? ପୂର୍ବ ସମ୍ବାଦ ପାଇ ରାଜା ଶ୍ରୀ ବିଗ୍ରହଙ୍କୁ ଗୋପ୍ୟ କରିଛନ୍ତି। ଏହା ଶୁଣି ବିଶ୍ୱରଙ୍କ ମୁହଁ ଶୁଖିଗଲା। ନିଜର ଅତି ଆପଣାର ଦିଅଙ୍କର ଏତାଦୃଶ ଅବସ୍ଥା କଥା ଭାବି ହୃଦୟ ତାଙ୍କର ଛିନ୍ଭିନ୍ ହୋଇଯାଉଥାଏ। ଭାବୁଥାନ୍ତି, ଛପନ ବୋଗୀ ମୋ ସାଆନ୍ତ କ'ଣ ଖାଉଥିବେ କେଜାଣି, କେମିତି ଥିବେ ମୋ ପ୍ରଭୁ। ଏମିତି ଭାବୁ ଭାବୁ ତାଙ୍କୁ ନିଦ ଲାଗିଯାଇଛି। ହଠାତ୍ କାହା ଶୀତଳ ସ୍ପର୍ଶରେ ନିଦ ଭାଙ୍ଗିଗଲା। ଚାରିଆଡ଼େ ମଳୟ ପବନ ପୁରି ଉଠୁଛି ଏବଂ ଜୁଆ ଚନ୍ଦନର ଅପୂର୍ବ ମହକ। ଚାରିଆଡ଼େ ଖୋଜି ପକାଇଲେ ପୁରସ୍ତମ ପଣ୍ଡାଙ୍କୁ, କିନ୍ତୁ ପାଖରେ କେହି ନଥିଲେ। ସାମ୍ନାରେ ଏକ ଦିବ୍ୟ ଜ୍ୟୋତି, ତା ମଧ୍ୟରେ ଦୁଇଟି ଗୋଲ ଗୋଲ ଆଖି ତାଙ୍କୁ ଦିଶୁଛି। ତା ମଧ୍ୟରେ ଦିଶିଯାଉଛି ପୁରସ୍ତମ ପଣ୍ଡାଙ୍କ ମୁହଁ ଆଉ କହୁଛନ୍ତି, ଓଠୁ ବିଷର ଓଠୁ, ତୁ ପରା ମୋତେ ଉଦ୍ଧାର କରିବାକୁ ଆସିଛୁ, ତୁ ଚାଲିଆ ପୁରୀକୁ, ତୁ ଜଲ୍ଦି ଚାଲିଆ, ନେ ଏ ମୃଦଙ୍ଗ କାନ୍ଧରେ ପକା ଆଉ ବଜା। ଚମକି ପଡ଼ିଲେ ବିଷର, ସବୁ ଉଭେଇଗଲା ତାଙ୍କ ଆଗରୁ। ଆଉ ଭାବିଲେ, ମୋ ବାପା ଅଜ 14 ପୁରୁଷରେ କେହି ମୃତକ ବଜେଇ ନାହାନ୍ତି, ମୁଁ କେମିତି ବଜେଇବି? ଆଉ ସକଳ ଜଗତ କର୍ତ୍ତାଙ୍କୁ ମୁଁ ଉଦ୍ଧାର କରିବି, କିନ୍ତୁ ଏଡ଼େଇ ପାରିନାହାନ୍ତି ପ୍ରଭୁଙ୍କ ବାର୍ତ୍ତାକୁ। ବାହାରି ପଡ଼ିଲେ ଶ୍ରୀକ୍ଷେତ୍ର ଅଭିମୁଖେ ସେଇ ଅଧରାତିରେ। ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିବା ପୂର୍ବରୁ 22 ପାହାଚରେ ବିଷର ବିକଳ ହିଁ ଧାଉଁଥାନ୍ତି, ଅଧା ପାହାଚ ଚଢ଼ିଥାନ୍ତି, ପୁରସ୍ତମ ପଣ୍ଡା ଦେଖା ହେଇଗଲେ। ବିଷର ସ୍ତମ୍ଭୀଭୂତ, ହସିଦେଇ ଧରେଇଦେଲେ ମୃଦଙ୍ଗ ଆଉ କହିଲେ, ନିଅ ତୁମ ମୃଦଙ୍ଗ ପ୍ରଭୁଙ୍କୁ ଉଦ୍ଧାର କରିବ। ଏତିକି ଶୁଣି ଛଳ ଛଳ ହେଇଗଲା ବିଷରଙ୍କ ଆଖି। ପ୍ରଭୁଙ୍କ ଭାବରେ ଆପେ ଆପେ ବାଜିବାକୁ ଲାଗିଲା ମୃଦଙ୍ଗ। ମଧ୍ୟାହ୍ନର ଭୀଷଣ ସୂର୍ଯ୍ୟତାପ ସହ ଶ୍ରୀମନ୍ଦିର ସିଂହଦ୍ୱାର ଭାଙ୍ଗି ଅନେକ ନରସଂହାର କରି ଶ୍ରୀମନ୍ଦିରରେ ଧସି ପଶିଲା କଳା ପାହାଡ଼। ରତ୍ନ ସିଂହାସନରେ ପ୍ରଭୁ ନାହାନ୍ତି ଦେଖି ରାଗରେ ଜର୍ଜରିତ ହୋଇଗଲା ସେ କଳା ପାହାଡ଼। ଏ ଜାତି ଯେବେ ପରାଜିତ ହୋଇଛି, ତା ପଛରେ କିଛି ଦେଶଦ୍ରୋହୀ ମାନ ରହି ଆସିଛନ୍ତି। ସେଥିମଧ୍ୟରୁ ଜଣେ ଦାନ ପାହାନ୍ତା ସିଂ କହିଦେଲା, ଶ୍ରୀଜୀଉଙ୍କ ଗୋପ୍ୟ ସ୍ଥାନ ହାତୀପଡ଼ା ଛପଲ୍ଲୀ, ଧାଇଣ ଜଗନ ଚିଲିକା ଅଭିମୁଖେ। ଦେଶଦ୍ରୋହୀ ବିଶ୍ୱାସଘାତକ ତାକୁ ବାଟ କଡ଼େଇ ନେଇ ପହଞ୍ଚେଇଲା ନେଇ ଶ୍ରୀଜୀଉଙ୍କ ପାଖରେ। ସେଠି ଥିବା ସେବାୟତଙ୍କୁ ନୃଶଂସ ଭାବେ ହତ୍ୟା କଲା ଯବାନ। ଶ୍ରୀ ଦାରୁ ବ୍ରହ୍ମାଙ୍କୁ ପାଣିରେ ଓଟାରି ଓଟାରି ଆଣି ହାତୀ ଉପରେ ଲଦି ଦେଇ ବାନ୍ଧିଦେଲା। ଏ ଦୃଶ୍ୟ ଦେଖି ଉତ୍କଳର ଜନସମୁଦ୍ର କାନ୍ଦ ଗୁବଳି ପକାଇଲେ। ସବୁଆଡ଼େ ଗୋଟିଏ ଚିତ୍କାର, ରକ୍ଷା କର ପ୍ରଭୁ, ରକ୍ଷା କର, ନିଜକୁ ରକ୍ଷା କର, ଆମେ ପଛେ ମରିଯାଉ ତୁମେ ରହିଯାଅ, ପ୍ରଭୁ ରକ୍ଷା କର। ଦଣ୍ଡରେ ଆବାଳ ବୃଦ୍ଧ ବନିତା ଗଡ଼ି ଯାଉଥାନ୍ତି ଏବଂ କୁଳବଧୂମାନଙ୍କର ରୋଦନରେ ଉତ୍କଳ ଭୂମି ଫାଟି ପଡ଼ୁଥାଏ। ଅନେକ ଲୋକ ପ୍ରତିହତ କରିବାକୁ ଯାଇ ମୃତ୍ୟୁ ପାଇଲେ। ଏହିସବୁ ସତ୍ତ୍ୱେ ପ୍ରଭୁଙ୍କ ଆଜ୍ଞାକୁ ଆଧାର କରି ପିଛା କରିଥାନ୍ତି ବିଷର। ଏହି ହୃଦୟଫଟା ଦୃଶ୍ୟକୁ ସାମ୍ନାରେ ଦେଖି ସମ୍ଭାଳି ପାରୁନଥାନ୍ତି, ଆଖିରୁ ଧାର ଧାର ହେଇ ଲୁହ ବହିଯାଉଥାଏ। ଲାଗୁଥାଏ ହୃଦୟକୁ ଯେମିତିକି ତୀକ୍ଷ୍ଣ ତରବାରୀରେ ବିଦୀର୍ଣ୍ଣ କରିଦେଉଛି, ମ୍ରିୟମାଣ ହେଇ ପଡ଼ୁଥାନ୍ତି। ଦୂରରୁ ଦିଶୁଥିଲା ହାତୀ ପିଠିରେ ଚକାନୟନ ସତେ ଯେମିତି ହାତ ବଢ଼େଇ ଡାକୁଛନ୍ତି ଆଉ କହୁଛନ୍ତି, ଆ ବିଶ୍ୱର ଆ, ମୁଁ ତୋ ଅପେକ୍ଷାରେ ଅଛି, ଦମ୍ଭଧର ଆସିଯା। ପ୍ରଭୁଙ୍କ ସେହି ଚକାନୟନ ବିଶ୍ୱର ମହାନ୍ତିଙ୍କ ମନ ମଧ୍ୟରେ ଏକ ଅଦମ୍ୟ ଶକ୍ତି ଭରି ଦେଇଥାଏ। କେତେ ନଦୀ ନାଳ ଜଙ୍ଗଲ ଦେଇ ଧାଇଁଲେ ଲକ୍ଷ୍ୟ କେବଳ ଶ୍ରୀଜୀଉଙ୍କୁ ସୁରକ୍ଷା, ଭୃକ୍ଷେପ କରିନାହାନ୍ତି ରାସ୍ତାରେ ପଡ଼ିଥିବା କଣ୍ଟାକୁ। କାଳେ ଟିକେ ବିଳମ୍ବ ହୋଇଗଲେ ମୁଁ ପ୍ରଭୁଙ୍କୁ ହରେଇ ବସିବି, ଅନେକ ଥର ପଡ଼ିଯାଉଥାନ୍ତି ପୁଣି ଉଠିଥାଉଥାନ୍ତି। ସତେ ଯେମିତି ଅନାଦି ଅନନ୍ତ ଅନେକ ଦୂରରୁ ତାଙ୍କ ବାହୁ ପ୍ରସାରି ତାକୁ ଟାଣି ନେଉଛନ୍ତି। ଇତିମଧ୍ୟରେ ବାଲେଶ୍ୱର ମେଦିନୀପୁର ଅତିକ୍ରମ କରିସାରିଲେଣି କଳାପାହାଡ଼ ସେନା। ବଙ୍ଗ ଦେଶ ଗଙ୍ଗା ନଦୀ କୂଳରେ ଅଟକିଗଲା କଳାପାହାଡ଼ ସେନା। କଳାପାହାଡ଼ ଭାବିଲା, ଏହିଠାରେ ମୁଁ ନିଜ ହାତରେ ସନାତନ ସଂସ୍କୃତିକୁ ଲୋପ କରିଦେବି। ଶଗଡ଼େ ଶଗଡ଼େ କାଠ ଠୁଳ କରି ତା ମଧ୍ୟରେ ଶ୍ରୀଜୀଉଙ୍କୁ ପୁରେଇ ଦେଇ ଅଗ୍ନି ସଂଯୋଗ କଲା। ସେ ଅଗ୍ନି ଏତେ ଭୟଙ୍କର ଥିଲା କି ତାଳ ଗଛ ଉଚ୍ଚା ଯାଏ ତାର ଶିଖା ଛୁଉଁଥାଏ। ଦୂରରୁ ଧାଇଁ ଆସୁଥିବା ବିଷର ଅଗ୍ନି ଶିଖା ଦେଖି ବିବ୍ରତ ହୋଇପଡ଼ିଲେ। ମନକୁ ଚାଲି ଆସୁଥାଏ ଅନେକ ଅଶୁଭ କଥା, ପୁଣି ଏପଟେ ନିଜ ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚିନ୍ତା କରୁଥାଏ। ସେମିତି ଲୁଚିଗଲେ ଆଗକୁ ଦେଖିଲେ କଳାପାହାଡ଼ ଶ୍ରୀଜୀଉଙ୍କ ବିଗ୍ରହରେ ଅଗ୍ନି ସଂଯୋଗ କରିଛି ଆଉ ଅଟ୍ଟହାସ୍ୟର ଗର୍ଜନ କରୁଛି କଳାପାହାଡ଼। ବିଶ୍ୱରଙ୍କ ହୃଦୟ ଫାଟିଗଲା, ଆଖିରୁ ଧାର ଧାର ଲୋକ ନିଜକୁ ଧିକ୍କାର ମାନୁଥାନ୍ତି କି ପ୍ରଭୁଙ୍କ ସେବାରେ ମୁଁ ଲାଗିପାରିଲିନି। ମୃଦଙ୍ଗ ଧରି କୂଳରେ ବସିଛନ୍ତି ବିଶ୍ୱର, ଭାବୁଛନ୍ତି ଏବେ ଉତ୍କଳ ଫେରିବି, ଯଦି କିଏ ଜାଣିଯିବ ପ୍ରଭୁଙ୍କ କଥା ତ ପୁଣି ଏକ ଆକ୍ରମଣର ଶିକାର ହେବେ ମୋ ପ୍ରଭୁ ଏବଂ ଜନ୍ମଭୂମି। ସେ ମୃଦଙ୍ଗ ବଜାଇ ଭିକ୍ଷା କରି ଯାହା ହୁଏ ସେଥିରେ ଖାଦ୍ୟ ରାନ୍ଧି ପ୍ରଭୁଙ୍କୁ ମୃଦଙ୍ଗ ନିକଟରେ ସମର୍ପି ଦିଅନ୍ତି ସିଏ। ବିଶ୍ୱରଙ୍କ ଜୀବନରେ ମୃଦଙ୍ଗ ପାଲଟିଗଲେ ସର୍ବସ୍ୱ। ଏକ କ୍ଷଣ ବି ମୃଦଙ୍ଗ ଭିତରେ ଥିବା ମହାପ୍ରଭୁଙ୍କୁ ଏକା ଛାଡ଼ି ନାହାନ୍ତି। ଏମିତି 8 ମାସ ବିତିଗଲାଣି, ଭାବିଲେ ଉତ୍କଳ ଫେରିଯିବା, ସ୍ଥଳ ଭାଗରେ ତ ଯିବା ସମ୍ଭବ ନୁହଁ। ସମୁଦ୍ର ମାର୍ଗ ଦେଇ କୂଳେ କୂଳେ ପହଞ୍ଚିଲେ କୁଜଙ୍ଗରେ। କୁଜଙ୍ଗରେ ଉଦୟବଟ ନିକଟରେ ଥିବା ମହାବୀର ଆଶ୍ରମରେ ବ୍ରହ୍ମଧରି ଲୁଚି ରହିଲେ। ସେ ଆଶ୍ରମ ଓଳିରେ ରହିଲେ ମୃଦଙ୍ଗ ମାଧବ। ସବୁଦିନ ମୃଦଙ୍ଗ ଧରି ଗାଁ ଗଣ୍ଡ ବୁଲି ଭିକ୍ଷା କରୁଥିଲେ ଆଉ ଯାହା ପାଉଥିଲେ ମୃଦଙ୍ଗଙ୍କୁ ମଣଭି କରୁଥିଲେ। ଏହା ଦେଖି ଲୋକେ ଭାବିଲେ, ଆହା, ସତ୍ୟରେ ପ୍ରଭୁ ପ୍ରେମୀ ଜଣେ। କଳା ପାହାଡ଼ର ବର୍ବରତା ପାଗଳ କରିଦେଇଛି ବିଶ୍ୱରଙ୍କୁ, ସହିପାରିନାହାନ୍ତି ପ୍ରଭୁଙ୍କ ଏତାଦୃଶ ଅବସ୍ଥା। କିନ୍ତୁ କିଏ ବା କେମିତି ଜାଣିବ କି ଭାବରେ ବନ୍ଧା ଭାବଗ୍ରହୀ ତାଙ୍କ ଭକ୍ତ ସହ ଆନନ୍ଦ ବିହାରରେ ମଗ୍ନ। ଏମିତି 8 ବର୍ଷ ବିତିଗଲାଣି। ରାଜା ପ୍ରଥମ ରାମଚନ୍ଦ୍ର ଦେବ ଓଡ଼ିଶାରେ ଏବେ ଗଜପତି। ସେ ରାଜା ହେଲେ ସତ, କିନ୍ତୁ ମନ ଲାଗୁନି ଶାସନରେ, କାରଣ ତାଙ୍କ ପାଇଁ ତାଙ୍କ ରାଜା ଶ୍ରୀ ଜଗନ୍ନାଥ ରତ୍ନ ସିଂହାସନରେ ନାହାନ୍ତି। ଏମିତି କିଛି ଦିନ ଗଲା ପରେ ରାମଚନ୍ଦ୍ର ଦେବ ସ୍ୱପ୍ନରେ ଦେଖୁଛନ୍ତି ଏକ ଘଞ୍ଚ ଜଙ୍ଗଲ, ଯେଉଁଠି ଚାଲୁଛି ନାମ କୀର୍ତ୍ତନ। ତା ମଧ୍ୟରେ ଦୃଶ୍ୟମାନ ଏକ ତ୍ରିପୁଣ୍ଡ କାଳିଆ ଲୋକଟିଏ ମୃଦଙ୍ଗ ଧରି ନୃତ୍ୟରତ ଆଉ କହୁଛି, ମୋ ଠାକୁର ଏଇଠି ଅଛନ୍ତି। ସକାଳୁ ଚାରିଆଡ଼େ ସୈନ୍ୟ ପ୍ରେରଣ କଲେ ରାଜା। ରାଜଗୁରୁ ଭେଟିଲେ କୁଜଙ୍ଗ ରାଜା ଅନନ୍ତ ନରେନ୍ଦ୍ରଙ୍କୁ ଏବଂ ସମସ୍ତ ବୃତ୍ତାନ୍ତ କହିଲେ। ଠାକୁରଙ୍କ ଠାବ ହେଲା। ସମସ୍ତ ବୃତ୍ତାନ୍ତ ଶୁଣିବା ପରେ ବିଶ୍ୱର ମହାନ୍ତିଙ୍କ ଖୁସି କହିଲେ ନ ସରେ। ପ୍ରଭୁଙ୍କ ନବକଳେପର ପ୍ରସ୍ତୁତି ଆରମ୍ଭ ହେଲା। ପ୍ରଭୁ କୁଜଙ୍ଗରୁ ଖୋର୍ଦ୍ଧା ସ୍ଥାନାନ୍ତର ହେଲେ ଆଉ ତାପରେ ପୁରୀ। ବ୍ରହ୍ମ ରହିଥିବା ସ୍ଥାନ ପରିଚିତ ହେଲା କୁଞ୍ଜ ବିହାରୀ କ୍ଷେତ୍ର ରୂପେ। ବ୍ରହ୍ମ ଖୋର୍ଦ୍ଧା ଯିବା ପରେ ବିଶ୍ୱର ଏବେ ଏକା ସେହି ଘଞ୍ଚ ଜଙ୍ଗଲ ମଧ୍ୟରେ ଠକାମାରି ବସିପଡ଼ିଲେ, ଆତ୍ମସନ୍ତୋଷର ସହ ମୁଖମଣ୍ଡଳରେ ଟିକିଏ ହସ। ହଠାତ୍ ମୁଖମଣ୍ଡଳରେ ଆଶ୍ଚର୍ଯ୍ୟ ଭାବ ପ୍ରକାଶ ପାଇଛି। ବିଶ୍ୱର ମହାନ୍ତି ଭାବୁଛନ୍ତି, କିଏ ସେ ତ୍ରିପୁଣ୍ଡ କାଳିଆ ପଣ୍ଡା ଜଣକ, କିଏ ସେ ଚିହ୍ନଶିନ୍ନ ପୁରସ୍ତମ ପଣ୍ଡା, ସେ କ'ଣ ମୋ କାଳିଆ ସାନ୍ତ, ସେ କାହିଁକି ମୋତେ ମୃଦଙ୍ଗ ଦେବେ, ସେ କ'ଣ ତାଳ ଜାଣିନଥିବା ମଣିଷ ହାତ ଧରି ମୃଦଙ୍ଗ ବଜେଇ ପାରନ୍ତି, ସେ କ'ଣ ଦୁର୍ବଳ ଅଧମ ମୁଖରେ ନାମ ସଂକୀର୍ତ୍ତନ କରିପାରନ୍ତି, ଯାହାଙ୍କୁ ଜଳ ବୁଡ଼େଇ ପାରେ ନାହିଁ କି ଶାସ୍ତ୍ର ଛେଦ କରିପାରେ ନାହିଁ, ସେ ଜଳିବେ କିପରି। ଏମିତି ଭାବୁ ଭାବୁ ଖବର ଆସି ପହଞ୍ଚିଲା ବିଶ୍ୱର ମହାନ୍ତିଙ୍କୁ। ତାଙ୍କୁ ଗଡ଼ନାୟକ ଉପାଧି ଦେଇଛନ୍ତି। ଚାଲିଥିବା ନବକଳେବର ନୀତିରେ ସେ ଅଣସର ତାଟି ସେବା କରିବେ ବୋଲି ବିଶ୍ୱର ମହାନ୍ତିଙ୍କୁ ଦାୟିତ୍ୱ ଦିଆଗଲା। ଏହା ଶୁଣି ବିଶ୍ୱର ମହାନ୍ତିଙ୍କ ଆଖି ଲୁହରେ ଜର୍ଜରିତ, ଧାରଧାର ଲୁହ ବୋହି ଚାଲୁଥାଏ। ଖୁସି ଯେ କହିଲେ ନ ସରେ, ସାମ୍ନାରେ ଚକା ଆଖି, ଶରୀରର ସବୁ ଲୋମକୂପ ତା ନାମରେ କୀର୍ତ୍ତନରତ। ଏହା ଥିଲା ବିଶ୍ୱର ମହାନ୍ତିଙ୍କର କାହାଣୀ। ଧନ୍ୟବାଦ। ଜୟ ଜଗନ୍ନାଥ।